ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶକ୍ତିପୀଠଗୁଡ଼ିକରେ ଜଗଜ୍ଜନନୀ ମା' ଦୁର୍ଗାଙ୍କର ରୀତିନୀତିରେ ଚାଲିଛି ନବମୀ ପୂଜା। ସମ୍ବଲପୁରର ଇଷ୍ଟଦେବୀ ମା' ସମଲେଶ୍ୱରୀ ସିଦ୍ଧିଦାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ। କେନ୍ଦ୍ର ସରକାର ଓଡ଼ିଶାକୁ 8068 କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ବାବଦ କିସ୍ତି କଲେ ପ୍ରଦାନ। ମହାନ ଜନନାୟକ ଜୟପ୍ରକାଶ ନାରାୟଣ ଏବଂ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କୁ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଆଦ୍ୟାଶକ୍ତି ଜଗଧାତ୍ରୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଆଗମନରେ ପୁରପଲ୍ଲୀ ଆଜି ଉତ୍ସବ ମୁଖରିତ ହୋଇଉଠିଛି। ଦୁର୍ଗତିନାଶିନୀଙ୍କ ଆବାହନରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ଚାଲିଛି। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ପୂଜାମଣ୍ଡପଗୁଡ଼ିକରେ ମା'ଙ୍କ ଆଜି ଅଷ୍ଟମୀରେ ସନ୍ଧିପୂଜା ଅନୁଷ୍ଠିତ ହେଉଛି। କଟକ ସହରରେ ଚାନ୍ଦି ମେଢ଼ ସଂଖ୍ୟା 34କୁ ମିଶାଇ ମୋଟ 170ଟି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି। ଢେଙ୍କାନାଳ ଜିଲ୍ଲାରେ ଦୁର୍ଗାପୂଜା ଉତ୍ସବ ମହାସମାରୋହରେ ପାଳିତ ହେଉଛି। ଜିଲ୍ଲାରେ ମୋଟ 35ଟି ମେଢ଼ ହୋଇଛି। ଜିଲ୍ଲାର ଭୁବନରେ ଦଶହରା ଅବସରରେ ବଳଦ ଯାତ୍ରା ପାଇଁ ଅଭ୍ୟାସ ଚାଲିଛି। ଏହି ଯାତ୍ରା ଦଶହରା ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଦେବୀପୀଠ ଏବଂ ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ରାଜଧାନୀର ପାଟଣା ସାହି ପୂଜାମଣ୍ଡପ ସମେତ ବିଭିନ୍ନ ମଣ୍ଡପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା'ଙ୍କ ଦର୍ଶନ କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ପୂଜା ଅବସରରେ ପୂଜା ବିଶେଷାଙ୍କ ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ରାଜଧାନୀରେ ଆଜି 10ଟି ପୂଜାମଣ୍ଡପ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି ଏବଂ ଆସନ୍ତାକାଲି କଟକର ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତ କରିବେ। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟ ସରକାର ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଦୁର୍ଗାପୂଜା ମଣ୍ଡପଗୁଡ଼ିକରୁ ଆଦାୟ ହେଉଥିବା ଟିକସ ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ମା' ଜଗତ ଜନନୀ ଦୁର୍ଗାଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା'ଙ୍କୁ ସିଦ୍ଧିଧାତ୍ରୀ ବେଶରେ ସଜିତ କରାଯିବା ସହିତ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି। ସମ୍ବଲପୁରରେ ମା' ସମଲେଇ ସିଦ୍ଧିଦାତ୍ରୀ ରୂପେ ପୂଜା ପାଉଛନ୍ତି। ଗତକାଲି ମା'ଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ସରିଥିବାବେଳେ ଭାଇ ଜିଉନ୍ତିଆ ପୂଜା ପାଇଁ ବ୍ରତଧାରୀ ମହିଳାଙ୍କ ଭିଡ଼ ଜମିଥିଲା। ମା'ଙ୍କ 16 ପୂଜାରେ ସାମିଲ ହେବା ସହ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏ ସମ୍ପର୍କରେ ଆମ ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ପାର୍ବଣ ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇଥିବା ବେଳେ ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କର ପୀଠରେ ଷୋଡ଼ଶ ଉପଚାର ପୂଜା କରାଯାଉଛି। ମୂଳାଷ୍ଟମୀଠାରୁ ମା'ଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ନବମୀ ବିଧି ରହିଛି। ନବମୀ ତିଥିରେ ମା' ସମଲେଶ୍ୱରୀଙ୍କୁ ସିଦ୍ଧିଦାତ୍ରୀଙ୍କର ଜ୍ୟୋତିରୂପା ରୂପେ ପୂଜା କରାଯାଉଛି। ଚନ୍ଦନ, ଅଗରୁ, କସ୍ତୁରୀ, ଶ୍ରୀକର୍ପୁର ଗଙ୍ଗାଜଳରେ ମା'ଙ୍କ ସ୍ନାନ ପରେ 9 ପ୍ରକାର ଭୋଗ ଲାଗି କରାଯାଇଥାଏ। ଏହି କ୍ରମରେ ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ବା ଗଙ୍ଗା ଦର୍ଶନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ପୂର୍ଣ୍ଣିମା ଦିନ ଦେବୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି। ପୂର୍ଣ୍ଣିମା ରାତିରେ ମନ୍ଦିରର ନୂତନ ଧ୍ୱଜ ସ୍ଥାପନ କରାଯାଏ, ଯାହାକୁ ଧ୍ୱଜାବତରଣ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ।
ଏ ନେଇ ଆଜିର ପୂଜାବିଧି ସମ୍ପର୍କରେ ଆମେ ସମଲେଇ ମନ୍ଦିରର ପୂଜକ ସଗର ରାୟଙ୍କ ସହିତ ଅଧିକ ଆଲୋଚନା କରିଥିଲୁ। ସେ କହିଛନ୍ତି,
ଆଜିର ମାଙ୍କ ମହାନବମୀ ଆଉ 9 ଦିନ, ଆଉ ଆଜି ମାଙ୍କୁ ଆମେ ସିଦ୍ଧିଧାତ୍ରୀ ବେଶରେ ମାଙ୍କୁ ସାଜସଜ୍ଜା କରିଛୁ। ଆମେ ଶ୍ରୀଙ୍ଗାର ବେଶ ପରେ ମାଙ୍କୁ ଆମେ ସିଦ୍ଧିଧାତ୍ରୀ ବେଶରେ ପୂଜା କଲୁ। କୁମାର ପୂର୍ଣ୍ଣିମା ଦିନ ହବ, 16 ତାରିଖ ଦିନ ହବ ମାଙ୍କ ରାଜରାଜେଶ୍ୱରୀ ବେଶ। ସେଦିନ ମାଙ୍କ ନୂଆ ଧୟା ଉପରକୁ ଚଢ଼ିବ ଆଉ ମାଙ୍କ ପୁରୁଣା ଧୟା ଯୋଉ ବାହାରକୁ ହେବ ସେଟା ଲୋକଙ୍କୁ ପ୍ରସାଦ ଆଗରେ ଦିଆଯିବ।
ସମ୍ବଲପୁରରୁ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ମୁଁ ଗୁଣମଣି ବିଶ୍ୱାଳ।
ହଜାରେ ବର୍ଷର ସହର କଟକରେ ଦଶହରା ପର୍ବର ପରମ୍ପରା ସ୍ୱତନ୍ତ୍ର। ଦେବୀ ଦୁର୍ଗାଙ୍କୁ ଷଷ୍ଠୀ ତିଥିରେ ଚକ୍ଷୁଦାନ ପରେ ବିଭିନ୍ନ ଉପଚାରରେ ପ୍ରତିଦିନ ପୂଜା କରାଯାଇଥାଏ। ଜଗତ ଜନନୀ ମା' ଦୁର୍ଗାଙ୍କ ଧରାବତରଣ ପରେ ଧରାପୃଷ୍ଠ ଉତ୍ସବ ମୁଖର ହୋଇଉଠିଛି। ତୋରଣ ସାଙ୍ଗକୁ ମଣ୍ଡପର ସାଜସଜ୍ଜା ଓ ମନ୍ତ୍ରଧ୍ୱନିରେ ପୂରା ସହର ପ୍ରକମ୍ପିତ ହୋଇଉଠିଛି। ଦେବୀ ଦୁର୍ଗାଙ୍କୁ ଆଜି ମଣ୍ଡପରେ ଅଷ୍ଟମୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ସକାଳୁ ମହିଳାମାନେ ଅଷ୍ଟମୀ ବ୍ରତ ପୂଜା ମଣ୍ଡପରେ କରିଥିଲେ। କଟକ ଦୁର୍ଗାପୂଜା ସମ୍ପର୍କିତ ଏକ ରିପୋର୍ଟ।
କଟକ ଜିଲ୍ଲାର ଶକ୍ତିପୀଠଗୁଡ଼ିକରେ ଆଜି ଅନୁଷ୍ଠିତ ହେଉଛି ଦେବୀଙ୍କ ମହାନବମୀ ପୂଜା। ଐତିହାସିକ ଗଡ଼ଖାଇ ମଧ୍ୟରେ ଥିବା ଗଡ଼ଚଣ୍ଡୀଙ୍କୁ ମହାନବମୀରେ ମହାକାଳୀ ବେଶରେ ସଜିତ କରାଯାଇଛି। ସେହିପରି ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଉଭୟ ପୂଜାମଣ୍ଡପ ଓ ଦେବୀପୀଠ ଘଣ୍ଟ ଘଣ୍ଟା ଓ ବିଭିନ୍ନ ବାଦ୍ୟଯନ୍ତ୍ରରେ ପ୍ରକମ୍ପିତ ହେଉଛି। ଶାରଦୀୟ ପୂଜା ଯୋଗୁଁ କଟକ ସହର ଚଳଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ କଟକ ସହରରେ 174 ପୂଜାମଣ୍ଡପରେ ମା ମହାମାୟାଙ୍କ ଆରାଧନା କରାଯାଉଛି। ସେଥିମଧ୍ୟରୁ 34 ସ୍ଥାନରେ ଚାନ୍ଦିମେଢ଼, ଗୋଟିଏ ପିତ୍ତଳ, ଗୋଟିଏ କାଚ ସମେତ 2 ଆଂଶିକ ସୁନାମେଢ଼ ହୋଇଛି। ଚାନ୍ଦିମେଢ଼ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଅପରପକ୍ଷରେ ବଡ଼ମ୍ବାରେ ଥିବା ମା ଭଟ୍ଟାରିକା ଓ ବାଙ୍କିରେ ଥିବା ମା ଚର୍ଚ୍ଚିକାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତି ଚାଲିଛି। ଆଞ୍ଚଳିକ ସମ୍ବାଦ ବିଭାଗରୁ ମୁଁ ସତ୍ୟବ୍ରତ ବେହୁରା।
କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ବିଜୟ ଛତର ଯାତ୍ରା ଆଜି ସମ୍ପନ୍ନ ହୋଇଛି। ପ୍ରତିବର୍ଷ ପରି ମହାଷ୍ଟମୀ ମଧ୍ୟରାତ୍ରିରେ ଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ମା ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ସହରର ଉପକଣ୍ଠରେ ଉତ୍ତର ପଶ୍ଚିମ ଦିଗରେ ମନ୍ଦିରଠାରୁ ପ୍ରାୟ 3 ଦୂରରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଆଜି ପ୍ରତ୍ୟୁଷରୁ ଦେବୀଙ୍କ ଛତର ପରେ ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। ଛତର ଯାତ୍ରା ସମ୍ପର୍କରେ ଆଞ୍ଚଳିକ ସମ୍ଭାଦ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ।
ଛତର ଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରୁଛନ୍ତି। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ମାନସିକ କରି ଛତରକୁ ପୂଜାର୍ଚ୍ଚନା କରୁଛନ୍ତି। ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡ଼ାଇ ବର୍ଷକଯାକ କିଭଳି ଶୁଭରେ କଟିବ ସେ ନେଇ ମନାସିଛନ୍ତି। ଏଥିରେ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ବାହାରରୁ ବହୁ ମାନସିକଧାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମାଣିକେଶ୍ୱରୀ ମନ୍ଦିରରେ ଛତର ପହଞ୍ଚିବା ପରେ ସେଠାରେ କଳାହାଣ୍ଡି ରାଜପରିବାର ପକ୍ଷରୁ ଛତରକୁ ସ୍ୱାଗତ କରି ମନ୍ଦିର ଗର୍ଭଗୃହକୁ ପାଛୋଟି ନିଆଯାଇଥିଲା। କଳାହାଣ୍ଡି ସମ୍ବାଦୀଙ୍କ ରିପୋର୍ଟ ସହ ମୁଁ ସତ୍ୟବ୍ରତ ବେହୁରା।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିକସ ଭାଗ ବାବଦ କିସ୍ତି ଆକାରରେ 1,78,173 ଟଙ୍କା ଦେଇଛନ୍ତି। ସେଥିମଧ୍ୟରୁ ଓଡ଼ିଶାକୁ 8,068 ଟଙ୍କା ମିଳିଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଏହି ରାଶି ଦେଇଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମାସିକ କିସ୍ତି ଆକାରରେ ଟିକସ ଭାଗ ଦେଇଥାନ୍ତି। ଚଳିତ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଅକ୍ଟୋବର ମାସ ପାଇଁ ଏକ ସଙ୍ଗରେ 2 କିସ୍ତି ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର 23,48,980 ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ 11.9% ଅଧିକ ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ମହାନ ଜନନାୟକ ଜୟପ୍ରକାଶ ନାରାୟଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍ 8 ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗାନ୍ଧୀ ଲୋହିଆ ଜୟପ୍ରକାଶ ମଞ୍ଚ ଓ ସମ୍ପୂର୍ଣ୍ଣ କ୍ରାନ୍ତି ମଞ୍ଚ ମିଳିତ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ 122ତମ ଜୟନ୍ତୀ କଟକ ମର୍କତନଗରସ୍ଥିତ ଜୟପ୍ରକାଶ ଉଦ୍ୟାନପୁଞ୍ଜଠାରେ ପାଳିତ ହୋଇଯାଇଛି। ଡାକ୍ତର ରବିରଞ୍ଜନ ସାହୁଙ୍କ ସଂଯୋଜନା ଓ ଶିଶିର ଦାସଙ୍କ ଅଧ୍ୟକ୍ଷତାରେ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। କ୍ଷମତା ବାହାରେ ରହି ରାଜନୀତି କରିବା କିଭଳି ସମ୍ଭବ ତାହା ଲୋକନାୟକ ଜୟପ୍ରକାଶ ନାରାୟଣ ପ୍ରମାଣ କରି ଦେଖାଇଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ଶିକାର ନ ହେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସର ରହିଛି ବାର୍ତ୍ତା ଭବିଷ୍ୟତ ପାଇଁ କନ୍ୟାଙ୍କ ଦୂରଦୃଷ୍ଟି। ସମଗ୍ର ବିଶ୍ୱରେ ଝିଅମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 2011 ଡିସେମ୍ବର ମାସ 19 ଜାତିସଂଘ ସାଧାରଣ ପରିଷଦରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହେବା ପରେ 2012 ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଉଛି। ଶକ୍ତିପୀଠଗୁଡ଼ିକରେ ଜଗଜ୍ଜନନୀ ମା ଦୁର୍ଗାଙ୍କର ରୀତିନୀତିରେ ଚାଲିଛି ନବମୀ ପୂଜା। ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀ ସିଦ୍ଧିଦାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ। କେନ୍ଦ୍ର ସରକାର ଓଡ଼ିଶାକୁ 8,068 ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ବାବଦ କିସ୍ତି କଲେ ପ୍ରଦାନ। ମହାନ ଜନନାୟକ ଜୟପ୍ରକାଶ ନାରାୟଣ ଏବଂ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କୁ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।